ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୂଆଦିଲ୍ଲୀରେ ଆଜି 66 ଜଣଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ଆମେରିକା ସ୍ୱାଧୀନତାର 250 ବର୍ଷ ପାଳନ ଅବସରରେ ଭାରତକୁ ପ୍ରଶଂସା କଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଇଦୁଲ ଜୁହା ଛୁଟି ତାରିଖରେ ପରିବର୍ତ୍ତନ ଯୋଗୁଁ ଏକକ ସ୍ନାତକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସ୍ଥଗିତ ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲି ଅନୁଷ୍ଠିତ 2 ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ଏକ ସ୍ୱତନ୍ତ୍ର ଉତ୍ସବରେ 2026 ପାଇଁ 66 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଉତ୍ସବରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିବେ। ରାଷ୍ଟ୍ରପତି 2 ପଦ୍ମବିଭୂଷଣ, 6 ପଦ୍ମଭୂଷଣ ଏବଂ 58 ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିବେ। 2026 ବର୍ଷ ପାଇଁ ରାଷ୍ଟ୍ରପତି 5 ପଦ୍ମବିଭୂଷଣ, 13 ପଦ୍ମଭୂଷଣ ଏବଂ 113 ପଦ୍ମଶ୍ରୀ ପୁରସ୍କାର ସମେତ 131 ପଦ୍ମ ପୁରସ୍କାର ପ୍ରଦାନ ପାଇଁ ଅନୁମୋଦନ କରିଛନ୍ତି। ସମାରୋହର ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ପଦ୍ମ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯିବ। ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଏ। କଳା, ସମାଜସେବା, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥାଏ। ଓଡ଼ିଶାରୁ ଚରଣ ହେମ୍ବ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଥିବାବେଳେ ଆଜି ମହେନ୍ଦ୍ର କୁମାର ମିଶ୍ର ପୁରସ୍କୃତ ହେବେ। ପଦ୍ମ ପୁରସ୍କାର ପ୍ରଦାନର ପ୍ରଥମ ପର୍ଯ୍ୟାୟ ଉପଲକ୍ଷେ ଆକାଶବାଣୀ ପକ୍ଷରୁ ଲୋକଙ୍କ ପଦ୍ମ ଧାରାବାହିକରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆଜି ପ୍ରଚାର କରାଯିବ। ଏଥିରେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିତ୍ୱଙ୍କ ଜୀବନୀ ଓ କାର୍ଯ୍ୟାବଳୀ ଉପରେ ଆଲୋକପାତ କରାଯିବ। ଏହି କାର୍ଯ୍ୟକ୍ରମ ଆଜି ସକାଳ 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲରେ ପ୍ରସାରଣ କରାଯିବ। କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଉପଲବ୍ଧ ହେବ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଆମେରିକାର ସ୍ୱାଧୀନତାର 250 ବର୍ଷ ପାଳନ ଅବସରରେ ଗତକାଲି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତରେ ଅବସ୍ଥାପିତ ରାଷ୍ଟ୍ରଦୂତ ସର୍ଗିଓ ଗୋର୍ଙ୍କୁ ଫୋନ୍ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବନ୍ଧୁ ଭାବରେ ବର୍ଣ୍ଣନା କରି କହିଛନ୍ତି, ଦୁଇ ରାଷ୍ଟ୍ର ମଧ୍ୟରେ ପୂର୍ବରୁ ସମ୍ପର୍କ ଏତେ ଘନିଷ୍ଠ ନଥିଲା। ସେ କହିଛନ୍ତି ସେ ଭାରତକୁ ଭଲ ପାଆନ୍ତି ଏବଂ ନିଜକୁ ପ୍ରଧାନମନ୍ତ୍ରୀ ମୋଦିଙ୍କର ସେ ଜଣେ ବଡ଼ ପ୍ରଶଂସକ ବୋଲି କହିଛନ୍ତି। ଶ୍ରୀ ଟ୍ରମ୍ପ କହିଛନ୍ତି ଭାରତ ତାଙ୍କ ଉପରେ 100% ଭରସା କରିପାରିବ। ସେଠାରେ ଉପସ୍ଥିତ ଲୋକମାନଙ୍କୁ ଶ୍ରୀ ଟ୍ରମ୍ପଙ୍କ ମନ୍ତବ୍ୟ ଶୁଣାଇବା ପାଇଁ ଆମେରିକା ରାଷ୍ଟ୍ରଦୂତ ତାଙ୍କ ଫୋନ୍କୁ ମାଇକ୍ରୋଫୋନ୍ରେ ଧରିଥିଲେ। କାର୍ଯ୍ୟକ୍ରମରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଉପସ୍ଥିତ ଥିଲେ। ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ 4 ଭାରତ ଗସ୍ତରେ ଆସିଥିବା ବେଳେ ସେଠାକାର ରାଷ୍ଟ୍ରପତିଙ୍କ ଏଭଳି ମନ୍ତବ୍ୟ ଗୁରୁତ୍ୱ ବହନ କରୁଛି। ଶ୍ରୀ ରୁବିଓ ଶନିବାର ଦିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିଥିବା ବେଳେ ଗତକାଲି ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ସରକାର ସମସ୍ତ ଆଦିବାସୀ ସମ୍ପ୍ରଦାୟକୁ ଏକକ ନାଗରିକ ସଂହିତା ପରିସରରୁ ବାଦ୍ ଦେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି। ଏହାଦ୍ୱାରା ଆଦିବାସୀମାନଙ୍କର ଅଧିକାର ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ ବୋଲି ଶ୍ରୀ ଶାହା କହିଛନ୍ତି। ନୂଆଦିଲ୍ଲୀରେ ଜନଜାତି ସାଂସ୍କୃତିକ ସମାବେଶରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି ଏକକ ନାଗରିକ ସଂହିତା ଆଦିବାସୀ ସମ୍ପ୍ରଦାୟର କୌଣସି ଆଦିବାସୀ ଅଧିକାରକୁ ଉଲ୍ଲଂଘନ କରିବ ନାହିଁ। ସ୍ୱାଧୀନତା ସଂଗ୍ରାମୀ ତଥା ଆଦିବାସୀ ନେତା ଭଗବାନ ବିର୍ସା ମୁଣ୍ଡାଙ୍କ ଐତିହ୍ୟକୁ ମନେ ପକାଇ ଶ୍ରୀ ଶାହା କହିଛନ୍ତି ଆଦିବାସୀ ସମ୍ପ୍ରଦାୟଙ୍କ ପାଇଁ ଉଦ୍ଦିଷ୍ଟ ଜମି ଓ ଜଙ୍ଗଲ କେହି ଦଖଲ କରିପାରିବେ ନାହିଁ। ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି କଂଗ୍ରେସ ନେତୃତ୍ୱାଧୀନ ସରକାର ସମୟରେ 28,000 କୋଟି ଟଙ୍କା ଥିବା ଆଦିବାସୀ କଲ୍ୟାଣ ବଜେଟ୍କୁ ନରେନ୍ଦ୍ର ମୋଦିଙ୍କ ସରକାର 1,50,000 କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି।
नरेंद्र मोदी जी ने एक प्रकार से जनजाति कल्याण को आगे बढ़ाने का काम किया है। मैं आज इस मंच से इस जनजाति महाकुंभ को कहना चाहता हूं, कांग्रेस के जमाने में जनजातियों के कल्याण का कुल बजट 28,000 करोड़ था। और नरेंद्र मोदी जी ने उसको 1,50,000 करोड़ तक बढ़ाने का काम।
आपण माने संवाद सुनुछंती आकाशवाणीरु। जातीय परीक्षण संस्था एनटीए चलित मास 28 तारिखरे हेबागु थिबा एकक स्नातक विश्वविद्यालय प्रवेशिका परीक्षा सीयूईटी यूजी परीक्षा को स्थगित रखिछि। सूचना अनुजाई ईद उल जुहा निमन्ते छुट्टी तारिखरे परिवर्तन को दृष्टि रखी एही निष्पत्ति निया जाइछि। खूब शीघ्र संशोधित परीक्षा तारीख घोषणा करा जिवो बोली एनटीए कहिछि। प्रार्थीमाने एनटीएर अफिसियाल वेबसाइट्रु समस्त तथ्य पाइपारे कहुछ। आवश्यक स्थले प्रार्थीमाने 011-4075-9000 फोन जोगे किंबा cuet-ugint.ac.in ईमेल जरिए सहायता पाइपारे। पश्चिमबंगरे बीजेपी प्रार्थी देवांशु पंडा फाल्टा विधानसभा आसन 1,09,000 भोट व्यवधान में विजयी होती। से तांकर निकटतम प्रतिद्वंदी सीपीआईएमर प्रार्थी शंभुनाथ कुर्मी को परास्त करिछंती। शंभुनाथ कुर्मी 40,645 खंड भोट पाइथिबा बेले कांग्रेस प्रार्थी अब्दुल रजाक मुल्ला 10,084 भोट सह तृतीय स्थान रे रहिछंती। फाल्टा विधानसभा आसन रे भोट ग्रहण समय रे अनियमितता होइथिबा अभियोग परे निर्वाचन कमिशन पुनः भोट ग्रहण पई निर्देश देथिले। प्रधानमंत्री नरेन्द्र मोदी विजयी बीजेपी प्रार्थी देवांशु पंडांकु अभिनंदन जणाइछंती। सामाजिक गणमाध्यम पोस्टरे प्रधानमंत्री कहिछंती एहि विजय पश्चिमबंग लोकंक बीजेपी प्रति अतुट विश्वासकु दर्शाउछि। श्री मोदी पश्चिमबंगर बीजेपी कर्मीमानंकु सेमानंकर उल्लेखनीय कार्य पई प्रशंसा करिछंती। से कहिछंती पश्चिमबंगर प्रगति पई कार्य जारी रहिबो। वैदेशिक मंत्री डॉ एस जयशंकर कहिछंती भारत एवं अमेरिकार समस्त प्रकारर आतंकवाद विरोधरे लड़िबा पई प्रस्तुत अछंती। गतकाली नुआ दिल्ली रे अमेरिकार 250तम स्वाधीनता दिवस पालन अवसर रे आयोजित एक समावेश रे उद्बोधन दे डॉ जयशंकर कहिछंती भारत एवं अमेरिका सर्वदा आतंकवाद प्रति शून्य सहनशीलता विषय रे स्पष्ट मत देबा उचित जहां उभय देश मध्यरे आतंकवाद विरोधी सहयोग पई गुरुत्वपूर्ण। से कहिछंती विश्व अर्थनीतिकु विपदमुक्त करिबा एवं विश्वकु अधिक विकल्प प्रदान करिबा क्षेत्र रे उभय राष्ट्रर समान स्वार्थ रहिछि। वैदेशिक मंत्री कहिछंती अनेक क्षेत्र रे समन्वय जोगु उभय राष्ट्र प्रभावशाली रणनैतिक अंशीदार होइ परिछंती। अमेरिकार वैदेशिक मंत्री मार्को रुबियोंक गस्त संपर्क में डॉ जयशंकर कहिछंती एहि गस्त भारत अमेरिका संपर्कक आहुरी गुरुत्वपूर्ण करिछि। अमेरिका राष्ट्रपति डोनाल्ड ट्रम्प कहिछंती ईरान सहित शीघ्र कोनोसी चुक्ति न करिबाकु से तांक प्रतिनिधिमानंकु कहिछंती। अमेरिका गणमाध्यमर रिपोर्ट अनुसार हेबाकु थिबा चुक्ति रे 60 दिनिया अस्त्रविरति वृद्धि हरमुज प्रणालीकु पुनः खोलिबा एवं ईरानर परमाणु कार्यक्रम उपरे अधिक आलोचना हेबार आवश्यकता रहिछि। अमेरिका एवं इस्राएल फेब्रुआरी 28 तारिखर ईरान उपरे व्यापक आक्रमण करिबा परे मध्यप्राच्यरे द्वंद्व सृष्टि होइथिला। आईपीएल क्रिकेट्रे गतकाल कोलकाता इडेन गार्डेन ने अनुष्ठित मैच रे दिल्ली कैपिटल्स 40 रन ने कोलकाता नाइट राइडर्स को परास्त करिछि। प्रथम बैटिंग करी दिल्ली कैपिटल्स निर्धारित 20 ओवर 5 विकेट विनिमय 203 रन स्कोर करिथिला। जवाब रे कोलकाता नाइट राइडर्स 18 ओवर 4टी बॉल ले समस्त विकेट हराई मात्र 163 रन करिथिला। कुलदीप यादव को प्लेयर ऑफ द मैच घोषणा करा जायथिला। राजस्थान वांखेड़े स्टेडियम रे अनुष्ठित अन्य एक मैच रे राजस्थान रॉयल्स 30 रन ने मुंबई इंडियंस को परास्त करिछि। प्रथम बैटिंग करी राजस्थान रॉयल्स 20 ओवर 8 विकेट विनिमय 205 रन स्कोर करिथिबा बेले मुंबई इंडियंस समान संख्यक ओवर रे 9 विकेट हराई 175 रन करिबाकु सक्षम होइथिला। मुख्य संवाद पुनि थरे नुआदिल्ली रे आजि 66 जणंकु सम्मानजनक पद्म पुरस्कार प्रदान करिवे राष्ट्रपति। अमेरिकार स्वाधीनतार 250 वर्ष पालन अवसर में भारत को प्रशंसा कले राष्ट्रपति डोनाल्ड ट्रम्प। ईद उल जुहा छुट्टी तारीख में परिवर्तन जोगु एकक स्नातक विश्वविद्यालय प्रवेशिका परीक्षा स्थगित एवं आईपीएल क्रिकेट रे गतकाल अनुष्ठित दुईट मैच रे दिल्ली कैपिटल्स और राजस्थान रॉयल्स विजयी। संवाद शेष होला। आपण माने newsonair.gov.in वेबसाइट एवं newsonair आप्रे लॉगिन करिपरिबे।